ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ସୁନା, ରୂପା ଓ ପ୍ଲାଟିନମ୍ ସମେତ କର୍କଟ ଚିକିତ୍ସା ଔଷଧ ଆଦି କ୍ଷେତ୍ରରେ ସୀମାଶୁଳ୍କ ହ୍ରାସ, କେନ୍ଦ୍ର ବଜେଟ୍ ଉପରେ ବିଭିନ୍ନ କ୍ଷେତ୍ରରୁ ମିଳିଛି ସକାରାତ୍ମକ ପ୍ରତିକ୍ରିୟା. ନିଟ୍ ୟୁଜି 2024 ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା ନିର୍ଦ୍ଦେଶ ଦେବା ସଂକ୍ରାନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ. ସତ୍ୟର ବିଜୟ ହୋଇଛି ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ. ଭାରତ ଗସ୍ତରେ ଆଜି ଆସୁଛନ୍ତି ବ୍ରିଟେନ୍ର ବୈଦେଶିକ ସଚିବ. ଇଥିଓପିଆ ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 229 ବୃଦ୍ଧି ଏବଂ ଆଇସିସି ମହିଳା ଟି20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ନେପାଳ ବିରୁଦ୍ଧରେ 82 ରନ୍ରେ ବିଜୟୀ. କେନ୍ଦ୍ର ବଜେଟ୍ରେ ମୋବାଇଲ୍ ଫୋନ୍ ଅକ୍ଷର ଏବଂ ଚିହ୍ନ ଖୋଦିତ ବୋର୍ଡ ପିସିବିଏ ଏବଂ ମୋବାଇଲ୍ ଚାର୍ଜର ଉପରେ ସୀମାଶୁଳ୍କକୁ 15% ହ୍ରାସ କରାଯାଇଛି. ସେହିଭଳି ସୁନା ଓ ରୂପା ଉପରେ ସୀମାଶୁଳ୍କ 6% ଏବଂ ପ୍ଲାଟିନମ୍ ଉପରେ 6.4% ହ୍ରାସ ହୋଇଛି. କେତୋଟି କର୍କଟ ଚିକିତ୍ସା ଔଷଧ, ଏକ୍ସରେ ମେସିନ୍ର ଟ୍ୟୁବ୍ ଏବଂ ଫ୍ଲାଟ୍ ପ୍ୟାନେଲ୍ ଡିଟେକ୍ଟର ଉପରେ ସୀମାଶୁଳ୍କ ହ୍ରାସ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି. ସୂତା ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଏମ୍ଡିଆଇରେ ସୀମାଶୁଳ୍କ 7.5%ରୁ 5% ହ୍ରାସ କରାଯାଇଛି. ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶୁଳ୍କ ପରିମାଣକୁ 5%କୁ ମଧ୍ୟ ହ୍ରାସ କରାଯାଇଛି, ଫଳରେ ଆଗାମୀ ଦିନରେ ଏହିସବୁ ଜିନିଷର ଦାମ୍ ହ୍ରାସ ପାଇବ ବୋଲି ଆଶା କରାଯାଇଛି. ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ. ଏହି ବଜେଟ୍ରେ ସମସ୍ତଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ 9 କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯାଇଛି. ନିଯୁକ୍ତି, ଦକ୍ଷତା, ଏମ୍ଏସ୍ଏମ୍ଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ଏହି ବଜେଟ୍ କେନ୍ଦ୍ରୀଭୂତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. କେନ୍ଦ୍ର ବଜେଟ୍ ଉପରେ ବିଭିନ୍ନ କ୍ଷେତ୍ରରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି. ଦୁବାଇର ବ୍ୟବସାୟ ବିଶେଷଜ୍ଞ ଏହି ବଜେଟ୍କୁ ସ୍ୱାଗତ କରିଛନ୍ତି. ଏହାଦ୍ୱାରା ଭାରତ ଓ ୟୁଏଇ ଅର୍ଥନୈତିକ ସମ୍ପର୍କ ଅଧିକ ଦୃଢ଼ୀଭୂତ ହେବ ବୋଲି ସେ କହିଛନ୍ତି. ସୁନା ଆମଦାନୀ ଶୁଳ୍କ ହ୍ରାସ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ୟୁଏଇର ଟିକସ ସୋସାଇଟି ଅଧ୍ୟକ୍ଷ ନବୀନ ଶର୍ମା କହିଛନ୍ତି. ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସୁନା ବାଣିଜ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି. ସେ କହିଛନ୍ତି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅର୍ଥନୈତିକ ବାସ୍ତବତା ସହିତ ଏହି ବଜେଟ୍ରେ ସମନ୍ୱୟ ରକ୍ଷା କରାଯାଇଛି. ବଜେଟ୍ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି. ନିଟ୍ ୟୁଜି 2024 ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେବା ସଂକ୍ରାନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି. ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏନେଇ ଏକାଧିକ ଆବେଦନର ଶୁଣାଣି କରି ଏହି ନିଷ୍ପଭି ନେଇଛନ୍ତି. ଖଣ୍ଡପୀଠ କହିଛନ୍ତି, ରେକର୍ଡରେ ଥିବା ତଥ୍ୟ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପାଇଁ ଯଥେଷ୍ଟ ନୁହେଁ, ତେଣୁ ଏହି ଆଧାରରେ ଗତ ମେ ମାସ 5 ଅନୁଷ୍ଠିତ ପରୀକ୍ଷାର ପବିତ୍ରତାକୁ ବାଧା ପହଞ୍ଚାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି. ନିଟ୍ ୟୁଜି 2024 ପରୀକ୍ଷା ବାତିଲ କରିବାକୁ ନିର୍ଦ୍ଦେଶ ଦେବା ଏହି ତଥ୍ୟ ଆଧାରରେ ଯୁକ୍ତିଯୁକ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି. ଚଳିତ ବର୍ଷ ପାଇଁ ନୂତନ ନିଟ୍ ୟୁଜି ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଗଲେ 20 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କର ଭବିଷ୍ୟତ ବାଧାପ୍ରାପ୍ତ ହେବ. ପରୀକ୍ଷା ବାତିଲ ଦ୍ୱାରା ଡାକ୍ତରୀ ଶିକ୍ଷା ଏବଂ ଭବିଷ୍ୟତର ଯୋଗ୍ୟ ଡାକ୍ତରୀ ବୃତ୍ତିଧାରୀଙ୍କ ଉପଲବ୍ଧତା ଉପରେ ପ୍ରଭାବ ପକାଇପାରେ. ଏହି ପରୀକ୍ଷାର ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଉପରେ ଆଲୋଚନା କରିବାକୁ ଯାଇ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ସମୀକ୍ଷା କରି ପୁନଃ ଫଳ ପ୍ରକାଶ କରିବାକୁ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି. ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ ନେଇ ପଥ ପରିଷ୍କାର ହୋଇଛି. ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ୟୁଜି ମାମଲାଗୁଡ଼ିକରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି. ସେ କହିଛନ୍ତି, ଶେଷରେ ସତ୍ୟର ବିଜୟ ହୋଇଛି. ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପ୍ରଧାନ ନରେନ୍ଦ୍ର ମୋଦି ସରକାରଙ୍କ ସ୍ୱଚ୍ଛ ତ୍ରୁଟିଶୂନ୍ୟ ପରୀକ୍ଷା ବ୍ୟବସ୍ଥା ନେଇ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଥିଲେ. ଏନ୍ଟିଏକୁ ତ୍ରୁଟିଶୂନ୍ୟ ସଂସ୍ଥା ଭାବେ ପରିଗଣିତ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି. ତେବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତା ଘଟଣାରେ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ. ଏନ୍ଟିଏ ଦ୍ୱାରା ପରୀକ୍ଷା ପରିଚାଳନାକୁ ଅଧିକ ସୁସଂହତ କରିବା ଲକ୍ଷ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି. ତେବେ ଏହି ଘଟଣାରେ ବିରୋଧୀ ପକ୍ଷ ଅଯଥା ମିଥ୍ୟା ପ୍ରଚାର କରିବା ସହ ଅଶାନ୍ତି ଏବଂ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି. ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନିଲ୍ ଚୌହାନ ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଇୟାଲ୍ ଜାମିରିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ବୃଦ୍ଧି ସହ ଦୁଇ ଦେଶ ମଧ୍ୟରେ ସାମରିକ ମିଳିତ ପ୍ରତିବଦ୍ଧତାକୁ ନେଇ ଆଲୋଚନା ହୋଇଛି ବୋଲି ସମନ୍ୱିତ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି. ବ୍ରିଟେନ୍ ବୈଦେଶିକ ସଚିବ ଡେଭିଡ୍ ଲାମି ଆଜି ଭାରତ ଗସ୍ତରେ ଆସୁଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମେର୍ଙ୍କ ନେତୃତ୍ୱରେ ଲେବର ପାର୍ଟି ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଶ୍ରୀ ଲାମିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରାଯିବ। ଶ୍ରୀ ଲାମି ଆଜି ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଗସ୍ତ ଅବସରରେ ଶ୍ରୀ ଲାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ଗତ 6 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟାର୍ମେର୍ଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବା ନେଇ ସହମତି ପ୍ରକାଶ କରିଛନ୍ତି। ଆମେରିକା ଗୁଇନ୍ଦା ସଂସ୍ଥା ନିର୍ଦ୍ଦେଶକ କିମ୍ବର୍ଲି ଚିଟ୍ଲେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପେନ୍ସିଲଭାନିଆ ରାଲିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ସୁରକ୍ଷା ତ୍ରୁଟି ନେଇ ଯାଞ୍ଚର ସମ୍ମୁଖୀନ ହେବା ପରିପ୍ରେକ୍ଷୀରେ ସେ ଏହି ପଦକ୍ଷେପ ନେଇଛନ୍ତି। ଯାଞ୍ଚ କମିଟିର ଶୁଣାଣି ସମୟରେ ତାଙ୍କର ସାକ୍ଷ୍ୟ ପ୍ରଦାନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ଇମେଲ୍ ମାଧ୍ୟମରେ ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇଥିଓପିଆ ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 229କୁ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଇଥିଓପିଆର ଗେଜ୍ଗୋଫା ଜିଲ୍ଲା ଏବଂ ଅନ୍ୟ ଏକ ଅଞ୍ଚଳରେ ଭୂସ୍କଳନ ଘଟି ଏହି ପରିସ୍ଥିତି ସୃଷ୍ଟି ହୋଇଛି। ସେଠାରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ମୃତକଙ୍କ ମଧ୍ୟରେ 148 ଜଣ ପୁରୁଷ ଏବଂ 81 ଜଣ ମହିଳା ରହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବର୍ଷା ଏବଂ ଭୂସ୍କଳନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୂର୍ବ ଆଫ୍ରିକାର ଏହି ଦେଶରେ ବର୍ଷା ଋତୁରେ ବିଭିନ୍ନ ସ୍ଥାନରେ ଭୂସ୍କଳନ ଦେଖିବାକୁ ମିଳିଥାଏ। ଜାତୀୟ ଜଳଜୀବନ ମିଶନ ଅଧୀନରେ ଦେଶର 15 କୋଟି ଗ୍ରାମୀଣ ପରିବାରକୁ ପାଇପ୍ ଜଳସଂଯୋଗ ପ୍ରଦାନ କରି ଏକ ବୃହତ ସଫଳତା ହାସଲ ହୋଇଛି। 2019 ଥିବା 3 କୋଟିରୁ ବୃଦ୍ଧି ପାଇ 5 ବର୍ଷ ମଧ୍ୟରେ ଏହା 15 କୋଟିରେ ପହଞ୍ଚିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ଘରେ ପାଇପ୍ ଯୋଗେ ଜଳ ଯୋଗାଣ କରିବା ମିଶନ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଭଳି ପଦକ୍ଷେପ ଗ୍ରାମବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ବର୍ତ୍ତମାନ ସୁଦ୍ଧା 8 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଯୋଜନା 100% କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ମଧ୍ୟରେ ଗୋଆ, ତେଲଙ୍ଗାନା, ହରିୟାଣା, ଗୁଜରାଟ, ପଞ୍ଜାବ, ହିମାଚଳ ପ୍ରଦେଶ, ମିଜୋରାମ, ଅରୁଣାଚଳ ପ୍ରଦେଶ, ପୁଡୁଚେରୀ, ଦାଦର ନଗରହାବେଲି, ଡାମନ ଡିୟୁ ଏବଂ ଆଣ୍ଡାମନ ନିକୋବର ଅନ୍ତର୍ଭୁକ୍ତ। ଆଇସିସି ମହିଳା ଟି20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ନେପାଳକୁ 82 ରନ୍ରେ ପରାସ୍ତ କରିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଗତକାଲି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଶେଫାଳି ବର୍ମାଙ୍କ 81 ରନ୍ ବଳରେ ଭାରତ 3 ୱିକେଟ୍ରେ 178 ରନ୍ ସଂଗ୍ରହ କରିଥିଲା। 179 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନେପାଳ 6 ୱିକେଟ୍ରେ 96 ରନ୍ କରିବାକୁ ସକ୍ଷମ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ 3ଟିଯାକ ମ୍ୟାଚ୍ ଜିତି ଭାରତ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଭାରତ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନ ମଧ୍ୟ ସେମିଫାଇନାଲ୍ରେ ପହଞ୍ଚିଛି। ଶେଫାଳି ବର୍ମା ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା 2 ଦିନ ମଧ୍ୟରେ ଗୁଜରାଟ, କୋଙ୍କଣ, ଗୋଆ ଏବଂ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇପାରେ। ଗାଙ୍ଗେୟ ସମତଳ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଭାରତର ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଏହି ସମୟ ମଧ୍ୟରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଲାଗି ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ପରିସ୍ଥିତି ଏବଂ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସୁନା, ରୂପା ଏବଂ ପ୍ଲାଟିନମ୍ ସମେତ କର୍କଟ ଚିକିତ୍ସା ଔଷଧ ଆଦି କ୍ଷେତ୍ରରେ ସୀମା ଶୁଳ୍କ ହ୍ରାସ, କେନ୍ଦ୍ର ବଜେଟ୍ ଉପରେ ବିଭିନ୍ନ କ୍ଷେତ୍ରରୁ ମିଳିଛି ସକାରାତ୍ମକ ପ୍ରତିକ୍ରିୟା। ନିଟ୍ ୟୁଜି 2024 ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା ନିର୍ଦ୍ଦେଶ ଦେବା ସଂକ୍ରାନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ସତ୍ୟର ବିଜୟୀ ହୋଇଛି ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭାରତ ଗସ୍ତରେ ଆଜି ଆସୁଛନ୍ତି ବ୍ରିଟେନ୍ର ବୈଦେଶିକ ସଚିବ। ଇଥିଓପିଆ ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 229କୁ ବୃଦ୍ଧି ଏବଂ ଆଇସିସି ମହିଳା ଟି20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ନେପାଳ ବିରୁଦ୍ଧରେ 82 ରନ୍ରେ ବିଜୟୀ।